शांति अध्यात्म प्रेमी प्रिय भाई भौनी माने आमे चर्चा करथिले परमात्मांकर परिचय विषयरे। परमात्मा को जानिबा पई वास्तव रे तांकर जो निजर गुण रहिची से गुण माध्यम रे ही आमे परमात्मा को चिन्ह करिबा। जेंती मु जने डाक्टर मते केही देखिले जानि परियो कि मु जने डाक्टर बोली ना मो भितरे किछि यदि डाक्टर गुण देखिबो जिंती किछि पेशेंट विषयरे कहूची बा मेडिसिन संबंध रे किछि कहूची कि यदि सुनिबो ताले से जानि परियो हां मु जने डाक्टर हे पारे। सिंती परमात्मा को चिन्हवा पई भी जानिबा पई भी परमात्मा भितरे जो गुण सब रही गुण गुड़ा आम जब देखा कामें जानवा से परमात्मा अटंती। तो मुझे काली कहूली कि परमात्मा सर्वमान्य अटंती। परमात्मा जी आज दुनिया समस्त जदि मानुंटे से परमात्मा हे जमती गोटे पर पांचटा संतान अच्छा सब संतान जदि जहाँ को बापा बोली कहे तो बापा कहवा ना यदि तीन जन कहे ये आम बापा दु जन कहे ये बापा नुहति आप तो निजे द्वंद पड़जे। सेमती जदि सारा संसार लोक जहाँ को भगवान मानुचंती तो परमात्मा कहवा ना। तेणु परमात्मा जी से हूं सर्वमान्य सर्वधर्ममान्य छड़ा परमात्मा सर्वोच्च अटंती। आप यदि स्वीकार करेंगे कि दुनिया में सबुठ बड़ जमी गोटे देश में मंत्री मान उदाहरण दौली जे प्राइम मिनिस्टर से सब बड़ सब मिनिस्टर मान भर से आज आम अनेक आत्मा सब जो रही आम मान भर जी परमात्मा से हूं सर्वोच्च एवं परमात्मा सर्वज्ञ अटंती। आम मैने आत्मा सब जन्म मरण चक्र आसिकी स्मृति विस्मृति चक्र आसिकी अनेक कथा भूली जाई था किंतु परमात्मा ज्ञान सागर अटंती। सब ज्ञान भितर अच्छी तेनाली सर्वज्ञ बोली कहुए आम निजे कथा कथा जिते बनेक कथा मन पड़ूनी भूली जाऊँ जानी ना आम कहू भगवान को जना थ ईश्वर को जना थ कहते ना नहीं तो परमात्मा सर्वज्ञ अटंती। तो सर्वमान्य सर्वोच्च सर्वज्ञ एवं परमात्मा सबसे न्यारा दुनिया सुख दुख हानि लाभ पाप पुण्य कर्म फल निंदा स्तुति जय पराजय ये सब विषय से मुक्त अटंती। तेणु सबसे न्यारा बोली कह जाए एवं से हूं सबका दाता मनीष जिते बड़े प्रार्थना करे हे प्रभु मत सुख शांति आनंद खुशी प्रेम दिय तो परमात्मा सबकि मनीष को दे था। तेणु कथार अच्छी खुदा देता है तो छप्पर फाड़ के देता है तो परमात्मा सब किसी मनीष को दे था सर्व प्राप्ति कर सबका दाता अटंती। तेणु ये सब जो गुण मुझे परमात्मा पाखे जो गुण सब यदि क्या पाखे आम देखा ताकि परमात्मा कहवा है ना नहीं। तो मु सर्वमान्य को सिद्ध करने कहली तो देखु आज दुनिया एमती जड़े व्यक्ति कहतु जहाँ को भी भगवान बोलिक किसी भी धर्म बा किसी भी संस्था मानुचंता कौन समस्ते भगवान मानवे मन करूँ कृष्ण को कौन सबु धर्म लोक कृष्ण को भगवान मानुचंती। आपण यदि गुरु नानक को कहे जीशु ख्रीष्ट को कहे महात्मा बुद्ध को कहे कौन क्या जी कौन देहधारी व्यक्ति को जदि भगवान बोली कहे से वास्तव में समस्त दुनिया समस्ता को भगवान बोली के स्वीकार करें। मु कहली परमात्मा ज्योति स्वरूप अटंती कौन सी शारीरिक रूप ना अति सूक्ष्म दिव्य ज्योति बिंदु। तो परमात्मा ज्योति स्वरूप ଆପଣ କହିବେ କଣ ଦୁନିଆରେ ସମସ୍ତେ ମାନୁଛନ୍ତି ଜ୍ୟୋତି ବୋଲି? ମୁଁ କହିବି ହଁ। ଦେଖନ୍ତୁ, ଖ୍ରୀଷ୍ଟିଆନ ଧର୍ମରେ କାହାକୁ ଭଗବାନ ବୋଲି ମାନୁଛନ୍ତି? ଦେଖନ୍ତୁ, ଆଜି କୌଣସି ଖ୍ରୀଷ୍ଟିଆନ ଭାଇକୁ ଯଦି ପଚାରିବେ ଭଗବାନ କିଏ ପରମାତ୍ମା କିଏ, ଆପଣ ଅଧିକାଂଶଙ୍କଠୁ ଶୁଣିବେ ଜେସସ୍ ଇଜ୍ ଗଡ୍। କିନ୍ତୁ ଜେସସ୍ କ୍ରାଇଷ୍ଟ ନିଜେ କେବେ ବି ନିଜକୁ ଭଗବାନ ବୋଲି କହିନାହାନ୍ତି। ଜେସସ୍ କ୍ରାଇଷ୍ଟ କହୁଥିଲେ ଗଡ୍ ଇଜ୍ ଲାଇଟ୍, ଲିଡ୍ କାଇଣ୍ଡ ବିଦାଉ ଲାଇଟ୍, ଆଇ ଆମ୍ ଦ ସନ୍ ଅଫ୍ ଗଡ୍, ମୁଁ ଈଶ୍ୱରଙ୍କର ସନ୍ତାନ ଅଟେ ବୋଲି କହୁଥିଲେ। ଆପଣ ଚର୍ଚ୍ଚ ଘରମାନଙ୍କରେ ଲେଖା ହେଇଥାଏ, ଆପଣ ପଢ଼ିଥିବେ, ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ ତାଙ୍କ ଏକମାତ୍ର ପୁତ୍ର ଯୀଶୁକୁ ପ୍ରେରିତ କଲେ। ଏଥିରୁ କଣ ଜଣାପଡୁଛି ଯେ ଯୀଶୁ ଖ୍ରୀଷ୍ଟ ଭଗବାନଙ୍କର ସନ୍ତାନ ଅଟନ୍ତି ଏବଂ ଆମର ପିତା ପରମାତ୍ମା ସେ ଜଣେ ଜ୍ୟୋତି ଅଟନ୍ତି, ଲାଇଟ୍ ଅଟନ୍ତି। ତେଣୁ ଆପଣ ଦେଖିବେ ଗୀର୍ଜାଘର ଗୁଡ଼ିକରେ, ଚର୍ଚ୍ଚ ଗୁଡ଼ିକରେ କୌଣସି ମଣିଷ ଆକୃତିର ମୂର୍ତ୍ତି ନାହିଁ ଯାହାକୁ ଭଗବାନ ବୋଲି ସମସ୍ତେ ମାନନ୍ତି। ସେମାନେ ସବୁ କ୍ୟାଣ୍ଡେଲ ଜଳେଇକି, ମୋମବତୀ ଜଳେଇକି ପ୍ରାର୍ଥନା କରନ୍ତି, ଭଗବାନଙ୍କୁ ଲାଇଟ୍ ରୂପରେ ମାନନ୍ତି। ସେମିତି ମୁସଲମାନ ଧର୍ମରେ ବି କୌଣସି ମଣିଷକୁ ଭଗବାନ ବୋଲି କୁହାଯାଏନି। ମସଜିଦ ମାନଙ୍କରେ କୌଣସି ମୂର୍ତ୍ତି ନାହିଁ, କୌଣସି ମଣିଷ ଆକୃତିର ଚିତ୍ର ନାହିଁ। ସେମାନେ ବି ଆଲ୍ଲା ନୂର ହେ, ଖୁଦା ନୂର ହେ, ନୂର ମାନେ ଲାଇଟ୍, ଜ୍ୟୋତିକୁ ବି ସେମାନେ ପରମାତ୍ମା ମାନୁଛନ୍ତି। ଏବଂ ଆପଣ ଦେଖିବେ ମକ୍କା ମଦିନା ଯେଉଁଠି ସେମାନେ ତୀର୍ଥ କରିଯାଆନ୍ତି, ହଜ କରିଯାଆନ୍ତି, ସେଠି ବି ଗୋଟେ ଶିବଲିଙ୍ଗ ଆକୃତିର ଗୋଟେ ଜ୍ୟୋତି ଶିଖାକାରର ଗୋଟେ ମୂର୍ତ୍ତି ରଖିକି ଜ୍ୟୋତିର୍ଲିଙ୍ଗମ ନାଁ ରଖା ହେଇଛି। ଯେଉଁଠି ହଜ କରିଯାଆନ୍ତି ମକ୍କା ମଦିନା ମୁସଲମାନ ଭାଇମାନେ, ତାକୁ ସେମାନେ ସଙ୍ଗ ଏ ଅସ୍ୱଦ କହନ୍ତି ଏବଂ ଭାରତୀୟ ଲୋକ ତାକୁ ମକେଶ୍ୱର ବୋଲି କହନ୍ତି। ସେମିତି କଳା ମୁଗ୍ନିର ଗୋଟେ ପଥର ଅଛି ଜ୍ୟୋତିର୍ଲିଙ୍ଗ ଆକାରର। ଯଦ୍ୟପି ସେମାନେ ମୂର୍ତ୍ତି ପୂଜା କରୁନାହାନ୍ତି, ତଥାପି ସେ ଜ୍ୟୋତି ଶିଖାକାରର ପଥର ରଖିକି ଆଜି ପର୍ଯ୍ୟନ୍ତ ଦେଖିବା ପାଇଁ, ଚୁମ୍ବନ କରିବା ପାଇଁ ଦୂରରୁ ଯାଉଛନ୍ତି ଲୋକ। ସେମିତି ବୁଦ୍ଧ ଧର୍ମରେ ମଧ୍ୟ ଯଦି ଚୀନ, ଜାପାନ ଆଦି ଯିବେ, ସେଠି ପାଗୋଡ଼ା ଘରରେ ବୁଦ୍ଧ ଭିକ୍ଷୁମାନେ 3 ଫୁଟ ହାଇଟ୍ର ଗୋଟେ ଷ୍ଟାଣ୍ଡ ଉପରେ ଦୀପଶିଖା ଆକୃତିର ଗୋଟେ ଲାଲ ପଥରକୁ ରଖିକି ସେମାନେ ଧ୍ୟାନ କରନ୍ତି। ତା ନାଁ ଚିନ୍ କୋନ୍ ସେ କି କହିଛନ୍ତି, ଅର୍ଥାତ୍ ଶାନ୍ତିଦାତାଙ୍କର ଚିହ୍ନ। ସେମାନେ ପରମାତ୍ମାଙ୍କୁ ଶାନ୍ତିଦାତା ବୋଲି ମାନୁଛନ୍ତି ଏବଂ ସେମାନେ ତାର ଧ୍ୟାନ କରୁଛନ୍ତି, କୌଣସି ମଣିଷକୁ ଭଗବାନ ବୋଲି କହିନାହାନ୍ତି। ମହାତ୍ମା ବୁଦ୍ଧ, ଯିଏ ବୁଦ୍ଧ ଧର୍ମର ପ୍ରଚାରକ ସଂସ୍ଥାପକ, ସେ ବି ଲାଷ୍ଟ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କୁ ଯେତେବେଳେ ଭଗବାନଙ୍କ ବିଷୟରେ ପଚରା ଯାଇଥିଲା, ସେ ମୌନ ରହିଥିଲେ। ସମାଧି ପୂର୍ବରୁ ମୌନ ଅବସ୍ଥାରେ ଥିଲେ, ସେ କହିଲେନି କିଛି। ଯଦି ନିଜେ ଭଗବାନ ହେଇଥାନ୍ତେ ତ କହିଥାନ୍ତେ ମୁଁ ହିଁ ନିଜେ ଭଗବାନ। ତ ପରମାତ୍ମାଙ୍କୁ ଜ୍ୟୋତି ରୂପରେ ସେମାନେ ବି ଆଜି ପର୍ଯ୍ୟନ୍ତ ମାନୁଛନ୍ତି। ସେମିତି ଭାରତ ବର୍ଷରେ ଯେ ଆମେ ନିଜକୁ ହିନ୍ଦୁ ବୋଲି କହିଛୁ, ହଜାର ହଜାର ବର୍ଷ ପୂର୍ବରୁ ଆମ ଭାରତ ବର୍ଷରେ ଅନେକ ମନ୍ଦିର ସବୁ ଆମେ ଦେଖୁଛେ। ସବୁଠୁ ପ୍ରାଚୀନ ମନ୍ଦିର କୋଉଟା କହିପାରିବେ? କହିପାରିବେ କୋଉଟା ପ୍ରାଚୀନ ମନ୍ଦିର? ସବୁଠୁ ପ୍ରାଚୀନ ମନ୍ଦିର ଭାରତ ବର୍ଷରେ ତା ପୂର୍ବରୁ କୌଣସି ମନ୍ଦିର ନଥିଲା, କହିପାରିବେ? ଜାଣିଛନ୍ତି ବାସ୍ତବରେ ସବୁଠୁ ପ୍ରାଚୀନ ମନ୍ଦିର ସୌରାଷ୍ଟ୍ର, ଗୁଜରାଟ ସୌରାଷ୍ଟ୍ରରେ ସୋମନାଥ ମନ୍ଦିର, ଯୋଉଟାକି ରାଜା ବିକ୍ରମାଦିତ୍ୟ ଆଜିଠୁ ପ୍ରାୟ 2500 ବର୍ଷ ପୂର୍ବରୁ ସ୍ଥାପନା କରିଥିଲେ, ଏବଂ ସେଠି କୌଣସି ମଣିଷ ଆକୃତିର ମୂର୍ତ୍ତି ସ୍ଥାପନା କରାଯାଇନି। ସେଠି କୋହିନୂର ହୀରା, ଯୋଉଟା ସବୁଠୁ ଅତି ଜାଜଲ୍ୟମାନ ହୀରା, ରାତିରେ ବି ଚମକୁଥାଏ, ବହୁତ ବିକିରଣ କରିଥାଏ, ତ ସେମିତି ହୀରାର ଶିବଲିଙ୍ଗ ବନେଇଥିଲେ ଏବଂ ତାକୁ ଆଜି ପର୍ଯ୍ୟନ୍ତ ଆମେ ସବୁ ପୂଜା କରିଆସୁଛେ। ତ ସେଇ ଶିବଲିଙ୍ଗକୁ ଭାରତବର୍ଷରେ ଜ୍ୟୋତିର୍ଲିଙ୍ଗମ ବୋଲି କୁହାଯାଏ। ଲିଙ୍ଗ ଶବ୍ଦର ଅର୍ଥ ବାସ୍ତବରେ ଯେମିତି ନିରାକାର ଶବ୍ଦର ଅର୍ଥକୁ ଲୋକ କଦର୍ଥ କରିକି ଯାହାର ଆକାର ନାହିଁ ବୋଲି ଭାବିଦେଇଛନ୍ତି ଏବଂ ଭଗବାନଙ୍କର କିଛି ରୂପରେଖ ନାହିଁ ବୋଲି ଭାବିଦେଇଛନ୍ତି, ସେମିତି ଲିଙ୍ଗ ଶବ୍ଦର ଅନେକ ଅର୍ଥ ରହିଛି। ବ୍ୟାକରଣରେ ଆମେ ସ୍ତ୍ରୀ ଲିଙ୍ଗ, ପୁରୁଷ ଲିଙ୍ଗ ବୋଲି ପଢୁଛେ, କୈବ ଲିଙ୍ଗ ପଢୁଛେ, ତ ସେମିତି ସେ ଅର୍ଥରେ ଲୋକ ନେଇକି ଅନେକ ଶାସ୍ତ୍ରରେ ଅନେକ ପ୍ରକାର ଅସତ୍ୟ କଥା ଗୁଡା ଲେଖି ଦିଆହେଇଛି, ଯୋଉଟା ବାସ୍ତବରେ ସମ୍ପୂର୍ଣ୍ଣ ଭ୍ରାନ୍ତିକାରକ ଏବଂ ଅସତ୍ୟ ଅଟେ। ଲିଙ୍ଗ ଶବ୍ଦର ଆଭିଧାନିକ ଅର୍ଥ ଯଦି ଆପଣ ଦେଖିବେ ବ୍ୟାକରଣ ଏବଂ ଡିକ୍ସନାରୀ, ଲିଙ୍ଗ ଶବ୍ଦର ଅର୍ଥ ବାସ୍ତବରେ କଣ, ଲିଙ୍ଗ ଶବ୍ଦକୁ ଯଦି ସନ୍ଧି ବିଚ୍ଛେଦ କରିବେ, ଲିଗମ ଅର୍ଥାତ୍ ଅବ୍ୟକ୍ତ ଚିହ୍ନ, ଯୋଉଟା ଏଇ ଚର୍ମଚକ୍ଷରେ ଦେଖିପାରିବେନି, ସେମିତି ଗୋଟେ ଜିନିଷର ସେଟା ହଉଛି ତାର ଚିହ୍ନ। ତ ପରମାତ୍ମା ଜ୍ୟୋତି ଅଟନ୍ତି, ତେଣୁ ଜ୍ୟୋତିର୍ଲିଙ୍ଗମ ନାଁ ଦିଆହେଇଛି, ଜ୍ୟୋତି ଚିହ୍ନ। ଦେଖନ୍ତୁ ସବୁ ଧର୍ମର ଲୋକ ଭଗବାନଙ୍କୁ ଜ୍ୟୋତି ବୋଲି ମାନୁଛନ୍ତି, ତେଣୁ ପରମାତ୍ମା ସର୍ବମାନ୍ୟ ସର୍ବଧର୍ମମାନ୍ୟ, ଶିବ ହିଁ ସର୍ବଧର୍ମମାନ୍ୟ ଅଟନ୍ତି। ଏବଂ ଖ୍ରୀଷ୍ଟିଆନ ଧର୍ମରେ ଈଶ୍ୱର କହୁଛନ୍ତି, ଈଶ୍ୱର କଣ ଶିବଙ୍କ ନାଁ ନୁହେଁ? ସେମିତି ବୌଦ୍ଧ ଧର୍ମରେ ଚିନକୋନ ସେତି, ଚିନକୋନ ସେକି ଅର୍ଥାତ୍ ଶାନ୍ତି ଦାତାଙ୍କର ଚିହ୍ନ କହୁଛନ୍ତି। ଶିବଙ୍କୁ ତ ଶମ୍ଭୁ କୁହାଯାଏ, ସମ୍ମାନ ଶାନ୍ତି ଭୂମାନ ଦାତା। ସେମିତି ଆପଣ ଦେଖନ୍ତୁ ମୁସଲମାନ ଧର୍ମରେ ବି ଯୋଉ କହୁଛନ୍ତି ଅଲ୍ଲାହ, ଅଲ୍ଲାହ ଶବ୍ଦର ଅର୍ଥ ହଉଛି ସର୍ବଶ୍ରେଷ୍ଠ, ବା ଆଉ ଗୋଟେ ଅର୍ଥ ଅଛି ଆଲ୍ଲାହ ଶବ୍ଦର ଅର୍ଥ ମା ବି ଆମେ କହିବା। ଏବଂ ଶିବଙ୍କୁ ହିଁ ଭାରତ ବର୍ଷରେ ଅର୍ଦ୍ଧନାରୀଶ୍ୱର ରୂପରେ ଦେଖାଯାଇଥାଏ, ଅଧା ମେଲ୍ ଅଧା ଫିମେଲ୍ ରୂପରେ, ଯେହେତୁ ଶିବଙ୍କ ପାଖରେ ମାତୃବତ୍ ସ୍ନେହ ମମତା ବାତ୍ସଲ୍ୟ ଆଦି ଗୁଣ ବି ରହିଛି ଏବଂ ପିତୃବତ୍ ଗୁଣ ବି ରହିଛି, ତେଣୁ ତାଙ୍କୁ ତୁମେବ ମାତା ଚ ପିତା କୁହାଯାଏ। ଜଣେ ଯଦି ମାତା ମଧ୍ୟ ଏବଂ ପିତା ମଧ୍ୟ, ତାର କୋଉ ଲିଙ୍ଗ ତାହେଲେ? ତେଣୁ ଯୋଉ ପୁରାଣ ଶାସ୍ତ୍ରରେ ଅନେକ ଅଶ୍ଳୀଳ କଥା ଗୁଡା ଲେଖି ଦିଆଯାଇଛି ସେଟା ଭ୍ରାନ୍ତିକାରକ ଅଟେ ଏବଂ ଅସତ୍ୟ ଅଟେ, ଏବଂ ଶିବ ପରମାତ୍ମା ଜ୍ୟୋତି ସ୍ୱରୂପ ଅଟନ୍ତି। ତେଣୁ ସେମାନେ ମା କହିଦେଇଛନ୍ତି ଏକା କଥା, ବା ସର୍ବଶ୍ରେଷ୍ଠ ପରମାତ୍ମା ସର୍ବଶ୍ରେଷ୍ଠ ଶିବ ହିଁ ଅଟନ୍ତି। ଏବଂ ଶିବଙ୍କର ଯୋଉ ନାଁ ସବୁ ରହିଛି ଭାରତ ବର୍ଷରେ କୋଣ କୋଣରେ, ଯୋଉଠିକି ଯାଆନ୍ତୁ, ଉତ୍ତରରେ ଅମରନାଥ, ଦକ୍ଷିଣରେ ରାମେଶ୍ୱର, ପୂର୍ବରେ ବିଶ୍ୱନାଥ, ପଶ୍ଚିମରେ ସୋମନାଥ, ନେପାଳ ଯାଆନ୍ତୁ ପଶୁପତିନାଥ, ଭିନ୍ନ ଭିନ୍ନ ଜାଗାରେ ଯୋଉ ଶିବଙ୍କର ଅନେକ ମନ୍ଦିର ଅଛି, ସେ ନାଁ ଗୁଡାରୁ ଆପଣ ଜାଣିପାରିବେ ଏଇଟା କାହାର ନାଁ। ସମଗ୍ର ବିଶ୍ୱର ନାଥ କିଏ ହେଇପାରିବ? ଭଗବାନ ହିଁ ତ। ଅମର ନାଥ, ସବୁ ଅମର ଆତ୍ମାମାନଙ୍କୁ ଅମର ବନେଇଦେବେ, କିଏ ବନେଇବ? ସୋମରସ ଜ୍ଞାନରସ ପିଲେଇବା ବାଲା କିଏ? ସବୁ ଆତ୍ମା ଯୋଉମାନେ ପାଶବଦ୍ଧ ପଶୁପିଲ୍ୟ ଅଟନ୍ତି, ତାଙ୍କୁ ମୁକ୍ତି ଦେବା ବାଲା ପଶୁପତିନାଥ କିଏ? ତେଣୁ ଦେଖନ୍ତୁ ତ୍ରିଭୁବନେଶ୍ୱର, ବିଶ୍ୱେଶ୍ୱର, ଯୋଉ ଅନେକ ନାଁ ସବୁ ରହିଛି ଶିବଙ୍କର, ପାପକଟେଶ୍ୱର, ସର୍ବ ପାପ ହର ହର, ତ ଏଇସବୁ ନାଁ ଗୁଡାରୁ ବି ଜଣାପଡ଼େ ଯେ ବାସ୍ତବରେ ପରମାତ୍ମା ଅଟନ୍ତି। ତେଣୁ ଶିବ ହିଁ ସର୍ବଧର୍ମ ମାନ୍ୟ ଅଟନ୍ତି ଏବଂ ଶିବ ସର୍ବୋଚ୍ଚ ଅଟନ୍ତି। ମଣିଷର ଦେହଟି ଅଛି ଏବଂ ଦେହକୁ ସୃଷ୍ଟି କରିବା ପାଇଁ ମାତା ପିତା ଦରକାର, ଏବଂ ମାତା ପିତା ଗୁରୁ ଶିକ୍ଷକ ଆମଠୁ ବଡ଼ ଅଟନ୍ତି, କିନ୍ତୁ ଭଗବାନ ସବୁଠୁ ବଡ଼ କହିବା ତାତ୍ପର୍ଯ୍ୟ ହେଉଛି ତାଙ୍କର କୌଣସି ମାତା ପିତା ଗୁରୁ ଶିକ୍ଷକ ନାହାନ୍ତି। ଶିବ ହିଁ ବାସ୍ତବରେ ସମସ୍ତଙ୍କର ମାତା ପିତା ଗୁରୁ ଶିକ୍ଷକ ଅଟନ୍ତି। କୌଣସି ସର୍ବୋଚ୍ଚ ଅଟନ୍ତି। ଯଦି ଦେହଟିଏ ଥାଆନ୍ତା ତାହେଲେ ନେଚୁରାଲି ମାତା ପିତା ଗୁରୁ ଶିକ୍ଷକ ସମସ୍ତେ ହେବାର ସମ୍ଭାବନା ଅଛି, କିନ୍ତୁ ପରମାତ୍ମା ଯେହେତୁ ସ୍ୱୟଂଭୂ ସେଲ୍ଫ କ୍ରିଏଟର, ତାଙ୍କୁ କେହି କ୍ରିଏଟ୍ କରିନାହାନ୍ତି ଏବଂ ସେ ଜ୍ୟୋତି ସ୍ୱରୂପ ଅଟନ୍ତି, ତେଣୁ ସେ ସର୍ବୋଚ୍ଚ ଅଟନ୍ତି। ତେଣୁ ଆପଣ ଦେଖିବେ ଆମେ ଦୁନିଆରେ ଅନେକ ପ୍ରକାର ଯୋଉ ନା ଦେବୀ ଦେବତା ମାନଙ୍କୁ ଶୁଣୁଛେ, ସମସ୍ତଙ୍କର ଈଶ୍ୱର ପରମାତ୍ମା ଶିବ ଅଟନ୍ତି। ଯେମିତି ମୁଁ ଆପଣଙ୍କୁ ପ୍ରମାଣ କରିଦେଉଛି, ଶିବଙ୍କୁ ରାମେଶ୍ୱର କୁହାଯାଏ, ରାମଙ୍କର ଈଶ୍ୱର। ଗୋପେଶ୍ୱର କୁହାଯାଏ, ବୃନ୍ଦାବନ ଯାଆନ୍ତୁ ଦେଖିବେ, ବୃନ୍ଦାବନରେ କୃଷ୍ଣ ଆଉ ଗୋପୀମାନେ ସବୁ ଶିବଙ୍କୁ ପୂଜା କରିଥିଲେ ବୋଲି ବର୍ଣ୍ଣନା ଅଛି। ଗୋପେଶ୍ୱର ଶିବ ମନ୍ଦିର ରହିଛି। ଶିବଙ୍କୁ ବ୍ରହ୍ମାଙ୍କର ଈଶ୍ୱର ବ୍ରହ୍ମେଶ୍ୱର, ବିଷ୍ଣୁଙ୍କ ଈଶ୍ୱର ବିଶ୍ୱମ୍ଭରେଶ୍ୱର, ଶଙ୍କରଙ୍କର ଈଶ୍ୱର ଶଙ୍କରେଶ୍ୱର ଏବଂ ବ୍ରହ୍ମା ବିଷ୍ଣୁ ଶଙ୍କର ତିନି ଜଣ ଯାକର ଈଶ୍ୱର ତ୍ରୟମ୍ବକେଶ୍ୱର ବୋଲି କୁହାଯାଏ। ଶିବଙ୍କୁ ଦେବତାମାନଙ୍କର ଈଶ୍ୱର ଦେବେଶ୍ୱର, ଅସୁରମାନଙ୍କର ଈଶ୍ୱର ଦେବାସୁରେଶ୍ୱର, ନାରୀମାନଙ୍କର ଈଶ୍ୱର ନାରୀଶ୍ୱର, ଛୋଟ ପିଲାମାନଙ୍କର ଈଶ୍ୱର ବାଳେଶ୍ୱର ଏବଂ ସମସ୍ତଙ୍କର ଈଶ୍ୱର ସର୍ବେଶ୍ୱର ବୋଲି କୁହାଯାଏ। ଯଦି ଜଣଙ୍କ ନାଁ ସର୍ବେଶ୍ୱର ଅଟେ ତାହେଲେ ତ ମନରେ କୌଣସି ଦ୍ୱନ୍ଦ୍ୱ ହିଁ ରହିବା ଉଚିତ ନୁହେଁ କି ଶିବଙ୍କ ଛଡ଼ା ଅନ୍ୟ କେହି ପରମାତ୍ମା ଅଟନ୍ତି ବା ଭଗବାନ ଅଟନ୍ତି। ତେଣୁ ଶିବ ସର୍ବୋଚ୍ଚ ଅଟନ୍ତି, ସର୍ବମାନ୍ୟ ଅଟନ୍ତି, ସର୍ବୋଚ୍ଚ ଅଟନ୍ତି ଏବଂ ସର୍ବଜ୍ଞ ବି ଅଟନ୍ତି। ଆପଣ ପୁରାଣ ଶାସ୍ତ୍ରରେ ପଢ଼ିଥିବେ, କୌଣସି ସମୟରେ କେବେ ବି ଯଦି ଦେବତାମାନଙ୍କ ଭିତରେ ଅନେକ ପ୍ରକାର କୌଣସି ବିଷୟବସ୍ତୁର ସମାଧାନ ହେଇପାରେନି, ସେ ଶିବଙ୍କ ପାଖକୁ ଯାଆନ୍ତି। ଶିବଙ୍କ ବିଷୟରେ ହିଁ ଅନେକ ପ୍ରକାର ଆମେ ପ୍ରାର୍ଥନା ଶୁଣୁଛେ, ଜଣାଣ ଶୁଣୁଛେ ଭକ୍ତିରେ କି ଜିସ୍କା ଡମରୁ ଡମ ଡମ ବୋଲେ ଅଗମ ନିଗମ କା ଭେଦ ଖୋଲେ। ତ ପରମାତ୍ମା ପାଖରେ ସୃଷ୍ଟିର ଅଗମ ନିଗମର ସବୁ ଜ୍ଞାନ ରହିଛି, ସବୁ ଜିନିଷର ଜ୍ଞାତା ସେ ଅଟନ୍ତି ଏବଂ ପରମାତ୍ମା ଶିବ ସବସେ ନିଆରା ବି ଅଟନ୍ତି। ଦେହଟିଏ ଥିଲେ ସିନା ଜନ୍ମ ମୃତ୍ୟୁ ସୁଖ ଦୁଃଖ ହାନି ଲାଭ ଆଦି ହେବ, ତେଣୁ ସେ ବିଦେହୀ ଅଶରୀରୀ ଅକାୟ ହୋଇଥିବାରୁ ଜ୍ୟୋତି ସ୍ୱରୂପ ହୋଇଥିବାରୁ ସେ ସଂସାର ସବୁ ବିଷୟରୁ ମୁକ୍ତ ଅଟନ୍ତି, ସବସେ ନିଆରା ଅଟନ୍ତି। ଏବଂ ଦେଖିବେ ଆମ ଭାରତବର୍ଷରେ ଶିବଙ୍କୁ ଆଶୁତୋଷ ବୋଲି କୁହାଯାଏ, ଅର୍ଥାତ୍ ଶୀଘ୍ର ପ୍ରସନ୍ନ ହୋଇଗଲା, ଯିଏ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି ସମସ୍ତଙ୍କୁ ଭୋଲାନାଥ, ତାର ମନର କଥା କିଛି ଯାହା ବି ଥାଉ, ଯିଏ ଯେମିତି ବି ଥାଉ ସମସ୍ତଙ୍କୁ ବହୁତ ସୁଲଭ ରୂପରେ ସରଳ ରୂପରେ ବରଦାନ ଦେଇଦିଅନ୍ତି। ତେଣୁ ତାଙ୍କୁ ବରଦ ବୋଲି କୁହାଯାଏ, ଆଶୁତୋଷ ବୋଲି କୁହାଯାଏ, ଭୋଲାନାଥ ବୋଲି କୁହାଯାଏ ଏବଂ ଶିବଙ୍କୁ ଶୀଘ୍ର ହିଁ ପ୍ରସନ୍ନ କରିବେ ବୋଲିକି ସମସ୍ତେ ଭକ୍ତଗଣ ଯାଇକି ଶିବଙ୍କର ଜାଗରଣ କରିଥାନ୍ତି, ପୂଜା କରିଥାନ୍ତି ଏବଂ ସବୁ ମନୋକାମନା ସେ ପୂରଣ କରନ୍ତି ବୋଲି କୁହାଯାଏ ଏବଂ ଶିବଙ୍କୁ ହିଁ ସର୍ବ ପାପ ହର ହର ପାପ କଟେଶ୍ୱର ବୋଲି କୁହାଯାଏ। ତେଣୁ ସମସ୍ତଙ୍କର ମନୋରଥ ମନବାଞ୍ଛା ପୂରଣ କରିବାବାଲା ଶିବ ଅଟନ୍ତି। ତେଣୁ ଦେଖନ୍ତୁ, ସର୍ବମାନ୍ୟ, ସର୍ବୋଚ୍ଚ, ସର୍ବଜ୍ଞ, ସବକା ଦାତା, ସବସେ ନିଆରା, ଏ ସବୁ ଗୁଣ ଗୁଡା ଶିବଙ୍କ ପାଖରେ ଅଛି, ଆଉ କୌଣସି ଦେହଧାରୀ ବା କୌଣସି ଦେବତା କାହା ପାଖରେ ବି ଏଇ ଗୁଣ ଗୁଡା ନାହିଁ। ତେଣୁ ଆମେ କେମିତି କହିବା କୌଣସି ଦେହଧାରୀ ମଣିଷ ପରମାତ୍ମା ଅଟନ୍ତି? ପରମାତ୍ମା ସ୍ୱୟଂ ଶିବ ଅଟନ୍ତି, କିନ୍ତୁ ଭାରତବର୍ଷରେ ଶିବ ଏବଂ ଶଙ୍କରଙ୍କୁ ମିଶେଇ ଦିଆହେଇଛି। ଲୋକ ଶିବ ଆଉ ଶଙ୍କରଙ୍କୁ ଏକ ବୋଲି ଭାବିଥାନ୍ତି, କିନ୍ତୁ ବାସ୍ତବରେ ଶିବ ଏବଂ ଶଙ୍କର ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି। ଶଙ୍କର ତ ଜଣେ ଦେବତା ଅଟନ୍ତି। ତେଣୁ ଶିବ ମନ୍ଦିରରେ କେବେ ବି ଯାଆନ୍ତୁ ଦେଖିବେ, ଗୋଟେ ଜ୍ୟୋତିର୍ଲିଙ୍ଗର ହିଁ ପୂଜା କରାଯାଇଥାଏ, ଶଙ୍କରଙ୍କର ପୂଜା ହୋଇନଥାଏ। ଶଙ୍କରଙ୍କର ବାସ୍ତବରେ ଈଶ୍ୱର ହେଉଛନ୍ତି ଶିବ, ତେଣୁ ଶିବଙ୍କୁ ଶଙ୍କରେଶ୍ୱର ବୋଲି କୁହାଯାଇଥାଏ। ତେଣୁ ଆମେ ଶିବାଳୟ କହିଥାଉ, ଶଙ୍କରାଳୟ କହୁନୁ, ଶିବରାତ୍ରି କହୁ, ଶଙ୍କରରାତ୍ରି କହୁନୁ, ଆମେ ଓଁ ନମଃ ଶିବାୟ କହିଥାଉ, ଓଁ ନମଃ ଶଙ୍କରାୟ କେବେ କହିନଥାଉ। ଏବଂ ସତ୍ୟମ ଶିବମ ସୁନ୍ଦରମ ବି କୁହାଯାଏ, ସତ୍ୟମ ଶଙ୍କରମ ସୁନ୍ଦରମ କୁହାଯାଏନି। ତେଣୁ ଶଙ୍କର ତ ଜଣେ ସୂକ୍ଷ୍ମ ଆକାରୀ ଦେବତା ଅଟନ୍ତି, କିନ୍ତୁ ଭାରତବର୍ଷରେ ଆଜି ସତ୍ୟ ଜ୍ଞାନ ପ୍ରାୟ ଲୋପ ହୋଇଯିବା ଫଳରେ ଆଜି ସମସ୍ତେ ଶିବ ଆଉ ଶଙ୍କରଙ୍କୁ ଏକ କରିଦେଇଛନ୍ତି ଏବଂ ତାଙ୍କର ପ୍ରାର୍ଥନା କରୁଛନ୍ତି, ପୂଜା କରୁଛନ୍ତି, ଯାହାଫଳରେ କିଛି ଭକ୍ତିର ପ୍ରାପ୍ତି ହେଉନି, ଯଥାର୍ଥ ପରିଚୟ ବିନା କିଛି ପ୍ରାପ୍ତି କରିପାରୁନାହାନ୍ତି। ବର୍ତ୍ତମାନ ଧର୍ମଜ୍ଞାନୀ ସମୟରେ କେମିତି ଜଣେ ସାଧାରଣ ମଣିଷ ଶରୀର ଭିତରେ ପରକାୟ ପ୍ରବେଶ କରିକି ମଣିଷକୁ ଦେବତା ବନେଇ ଚାଲିଛନ୍ତି ଏବଂ ଈଶ୍ୱର ନବନିର୍ମାଣ, ସ୍ୱର୍ଗର ନବନିର୍ମାଣ କରି ଚାଲିଛନ୍ତି, ଯୋଉଟା ଗୀତାରେ ବର୍ଣ୍ଣନ ହୋଇଛି, ଅବଜାନନ୍ତି ମାମ ମୂଢ଼ା ମାନସୀ ତନୁମାଶ୍ରିତ। ମୂଢ଼ମତୀ ଲୋକମାନେ ମୋତେ ଏକ ସାଧାରଣ ମଣିଷ ବେଶରେ ଦେଖିକି ଚିହ୍ନି ପାରନ୍ତିନି, ଲୋକ ଭାବନ୍ତି ଭଗବାନ ଯେତେବେଳେ ଆସିବେ ଗୋଟେ ଅତି ଅଲୌକିକ ରୂପରେ ଆସିବେ। ଆପଣ ଭାବନ୍ତୁ ତ ଯଦି ଭଗବାନ ଚତୁର୍ଦ୍ଧାମର ବିଭୀଷଣ ରୂପରେ ସଂସାରକୁ ଆସନ୍ତି ତାହେଲେ ଦୁନିଆରେ କିଛି କରିପାରିବେ। ଲୋକ ଲକ୍ଷ ଲକ୍ଷ କୋଟି କୋଟି ଲୋକ ତାଙ୍କ ସମ୍ମୁଖରେ ଏମିତି ଏକତ୍ରିତ ହେବେ ଯେ ଲୋକଙ୍କୁ ଭଗବାନ ସୁଧାରିବେ କଣ? ଲୋକ ତ ଗୋଟେ ଉପରେ ଗୋଟେ ଚଢିକି ନିଜେ ଦୟା ଚକଟା ହେଇକି ମରିଯିବେ। ତ ଭଗବାନ ଯେତେବେଳେ ଆସନ୍ତି ଦୁନିଆକୁ କୌଣସି ଏମିତି ଅଲୌକିକ ରୂପରେ ଆସନ୍ତି ନାହିଁ, ଅତି ଗୁପ୍ତ ରୂପରେ ଆସନ୍ତି। ତେଣୁ ଶିବଙ୍କୁ ଗୁପ୍ତେଶ୍ୱର ବୋଲି ବି କୁହାଯାଏ। କିନ୍ତୁ ପରମାତ୍ମା ଦୁନିଆକୁ ସ୍ୱର୍ଗ ବ୍ରହ୍ମା ଦ୍ୱାରା ହିଁ ନୂଆ ଦୁନିଆର ସ୍ଥାପନା କରନ୍ତି ବୋଲି ଶାସ୍ତ୍ରରେ ଯେଉଁ ବର୍ଣ୍ଣନା ଅଛି, ଏବେ ସ୍ୱୟଂ ପ୍ରଜାପିତା ବ୍ରହ୍ମାଙ୍କ ଶରୀର ଭିତରେ ପରକାୟ ପ୍ରବେଶ କରିକି ଗୋଟେ ସାଧାରଣ ମଣିଷକୁ ବ୍ରହ୍ମା ବନେଇଛନ୍ତି ଏବଂ ତାଙ୍କ ଦ୍ୱାରା ବ୍ରାହ୍ମଣ ରଚନା କରି ଚାଲିଛନ୍ତି। ଏବଂ ସେ ବ୍ରାହ୍ମଣମାନେ ହିଁ ବାସ୍ତବରେ ସ୍ୱର୍ଗରେ କେମିତି ଦେବତୁଲ୍ୟ ପଦର ଅଧିକାରୀ ହେବେ, ଆପଣମାନେ ସେହିସବୁ ଜିନିଷର ରହସ୍ୟ ଭଲ ଭାବରେ ବୁଝିପାରିବେ। ତେଣୁ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ କରୁଛି। ଆପଣମାନେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀ ବିଶ୍ୱବିଦ୍ୟାଳୟର କୌଣସି ସେବା କେନ୍ଦ୍ରରେ ଉପସ୍ଥିତ ହୋଇକି ଏ ବିଷୟରେ ସମ୍ପୂର୍ଣ୍ଣ ରୂପରେ ଅନୁଭବ କରନ୍ତୁ। ଆଚ୍ଛା।